யத்ர காலே த்வனாவ்ருத்தே மா வ்ருத்திம் சைவ யோகினஃ ப்ரயாதா யாந்தி தம் காலம் வக்ஷ்யாமி பரதர்ஷவ அக்னிர் ஜோதிரஹ சுக்லஹ ஷணமாஸா உத்தராயணம் தத்ர ப்ரயாதா கச்சந்தி ப்ரஹ்ம ப்ரஹ்ம விதோ ஜனஃ பூமோ ராத்ரிஸ்ததா க்ருஷ்ணஃ ஷணமாஸா தக்ஷிணாயனம் தத்ர சாந்திரமஸம் ஜோதிர் யோகீ ப்ராப்ய நிவர்த்ததே சுக்ல க்ருஷ்ணே கதி சேதே ஜகதஃ ஷாஸ்வதே மதே ஏகயா யாந்த்யநாவ்ருத்தே மன்யயா வர்த்ததே புனஃ.
ஹே தனஞ்சய, ଯେଉଁ କାଳରେ ପ୍ରାଣତ୍ୟାଗ କଲେ ଯୋଗୀମାନେ ପୁନର୍ବାର ଫେରନ୍ତି ନାହିଁ ଏବଂ ପୁନର୍ବାର ଫେରନ୍ତି ସେହି କାଳ ବିଷୟ ତୁମ୍ଭଙ୍କୁ କହୁଅଛି। ଅଗ୍ନି, ଜ୍ୟୋତି, ଦିନ, ଶୁକ୍ଳପକ୍ଷ, ଉତ୍ତରାୟଣର ଛଅ ମାସ, ଏହି ସମୟରେ ପ୍ରାଣତ୍ୟାଗ କଲେ ବ୍ରହ୍ମ ଉପାସକମାନେ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି। ଧୂମ, ରାତ୍ର, କୃଷ୍ଣପକ୍ଷ, ଦକ୍ଷିଣାୟନର ଛଅ ମାସ, ଏହି ସମୟରେ ଅର୍ଥାତ୍ ଏହି ସମସ୍ତ ଦେବତାମାନଙ୍କର ଲକ୍ଷିତ ମାର୍ଗରେ ଗମନ କରି ସକାମ କର୍ମକାରୀ ପୁରୁଷ ସ୍ୱର୍ଗଲୋକ ପ୍ରାପ୍ତ ହୋଇ ସେଠାରେ କର୍ମଫଳ ଭୋଗ କରିବା ପରେ ପୁନର୍ବାର ସଂସାରକୁ ଫେରିଆସନ୍ତି। ଜଗତରେ ଶୁକ୍ଳ ପ୍ରକାଶମୟ ଓ କୃଷ୍ଣ ବା ଅନ୍ଧକାରମୟ ଏହି ଦୁଇଟି ମାର୍ଗ ନିତ୍ୟ ବା ଅନାଦି ବୋଲି ପ୍ରସିଦ୍ଧ। ଗୋଟିକ ଦ୍ୱାରା ମୋକ୍ଷ ଲାଭ ହୁଏ ଏବଂ ଅନ୍ୟଟି ଦ୍ୱାରା ପୁନର୍ଜନ୍ମ ଲାଭ ହୁଏ।
नैते श्रुति पार्थ जानन योगी मुह्यते कश्चन तस्मात् सर्वेषु कालेषु योगयुक्तो भवार्जुन वेदेषु यज्ञेषु तपःसु चैव दानेषु यत् पुण्यफलं प्रदिष्टम् अत्येति तत् सर्वमिदं विदित्वा योगी परं स्थानमुपैति चाद्यम्।
ହେ ଅର୍ଜୁନ, ଏହି ମାର୍ଗଦ୍ୱୟକୁ ଜାଣିଲେ କୌଣସି ଯୋଗୀ ମୋହପ୍ରାପ୍ତ ହୁଅନ୍ତି ନାହିଁ। ଅତଏବ ହେ ଅର୍ଜୁନ, ତୁମେ ସର୍ବଦା ଯୋଗଯୁକ୍ତ ହୁଅ। ବେଦାଭ୍ୟାସ, ଯଜ୍ଞ, ତପସ୍ୟା ଓ ଦାନ ଆଦିରେ ଯେଉଁ ପୁଣ୍ୟଫଳ ନିର୍ଦ୍ଦିଷ୍ଟ ହୋଇଅଛି, ଏହି ତତ୍ତ୍ୱ ଜାଣି ଯୋଗୀ ପୁରୁଷ ସମସ୍ତ ଅତିକ୍ରମ କରନ୍ତି ଓ ମୋକ୍ଷପ୍ରାପ୍ତ ହୁଅନ୍ତି।
इति श्रीमद्भगवद्गीतासु उपनिषत्सु ब्रह्मविद्यायां योगशास्त्रे श्रीकृष्णार्जुनसंवादे अक्षरब्रह्मयोगो नाम अष्टमोऽध्यायः। राजविद्या राजगुह्ययोगः श्रीभगवानुवाच इदं तु ते गुह्यतमं प्रवक्ष्याम्यन सूयवे ज्ञानं विज्ञानसहितं यत् ज्ञात्वा मोक्षसे शुभात्। राजविद्या राजगुह्यं पवित्रमिदमुत्तमम् प्रत्यक्षावगमं धर्म्यं सुसुखं कर्तुमव्ययम् अश्रद्धधानः पुरुषाधर्मस्यास्य परन्तपः अप्राप्य माम निवर्तन्ते मृत्यु संसार भर्त्मनि मया तत्मिदं सर्वं जगत व्यक्त मूर्तिना मत्स्थानि सर्वभूतानि न चाहं तेष्वस्थितः।
भगवान कहिले, हे अर्जुन, तुमे असूया शून्य अर्थात दोष दृष्टि रहित तुम्हंको विज्ञानपूर्ण ज्ञान तत्व कहिबो। यहा जानिले तुम्हे संसार बंधन रो मुक्त हब। एही आत्मज्ञान सबु विद्या मध्यरे श्रेष्ठ एवं गोपनीय विषय मानक मध्यरे श्रेष्ठ। यहा सर्वोत्कृष्ट पवित्र प्रत्यक्ष बोधगम्य एवं सुख साध्य। हे अर्जुन, यही धर्म प्रति श्रद्धा शून्य व्यक्ति माने आम्भंको पाती नहीं एवं मृत्युमय संसार पथरे परिभ्रमण करते। आम्भे अव्यक्त रूपरे यही समस्त जगत व्याप्त होई रहिअछु। समस्त भूत आम्भठारे अवस्थित, आम्भे किंतु से समस्तरे अवस्थित नहु।
न च मत्स्थानि भूतानि पश्य मे योगमैश्वरम् भूतभिन्न च भूतस्थो ममात्मा भूतभावनः यथा काशस्थितो नित्यं वायुः सर्वत्र गोमहान् तथा सर्वाणि भूतानि मत्स्थानीत्युपधारय सर्वभूतानि कौन्तेय प्रकृतिं यान्ति मामिकां कल्पक्षये पुनस्तानि कल्पादो विसृजाम्यहं प्रकृतिं स्वामवस्त्यभ्य विसृजामि पुनः पुनः भूतग्राममिमं कृत्स्नमवशं प्रकृतेर्वशात्।
तुम्भे आम्भर ऐश्वरिक प्रभाव दर्शन कर। यही भूत सकल मध्य आम्भठारे अवस्थान करुनांति। आम्भे भूतधारक ओ भूत पालक किंतु भूतगणरे अवस्थित नुह। जेपरी सर्वत्र गमनशील वायु आकाश व्यापी सेहीपरी भूत समस्त आम्भठारे अवस्थित करिथांति। यहा तुम्भे अवधारण कर। हे कुंतीसुत, प्रलय कालरे ये भूत समस्त आम्भर त्रिगुणात्मिका प्रकृतिरे लीन हुंती। सृष्टि आरंभरे पुनर्बार आम्भे से समस्तंकु सृष्टि करु। आम्भे निज प्रकृति को आत्मवशरे रखी निज निजर प्राक्तन कर्म निमित्त स्वभाववशत जन्म मृत्यु परवश भूतगणंकु पुनः पुनः सृष्टि करु।
माम तानि कर्माणि न बध्नन्ति धनंजय उदासीनवदासीनमसक्तं तेषु कर्मसु मयाध्यक्षेण प्रकृतिः सूयते सचराचरं हेतुनानेन कौन्तेय जगत विपरिवर्तते अवजानन्ति माम मूढ़ा मानुषिं तनुमाश्रितं परं भावमजानन्तो मम भूतमहेश्वरं मोघाशा मोघकर्माणो मोघज्ञाना विचेतसः राक्षसी मां सुरीं चैव प्रकृतिं मोहिनीं श्रितः।
हे धनंजय, उदासीन पुरुष परि कर्मादिरे आसक्त नथिबारो सृष्टिक्रिया आम्भंकु बंधन करि पारे नाही। हे अर्जुन, मोर वशीभूत होई त्रिगुणमयी माया स्थावर ओ जंगमयुक्त जगत को प्रसव करुअछि। यही हेतु संसार बारंबार उत्पन्न हुए। अविवेकी लोकमाने आम्भर सर्वभूत महेश्वर स्वरूप परमार्थ तत्व न जानी ମନୁଷ୍ୟ ଦେହଧାରୀ ବୋଲି ଆମ୍ଭଙ୍କୁ ଅବଜ୍ଞା କରିଥାନ୍ତି। ସେହିସବୁ ବିବେକହୀନ ବ୍ୟକ୍ତି ବୁଦ୍ଧିଶୂନ୍ୟ ହୋଇ ତାମସୀ ଓ ରାକ୍ଷସୀ ପ୍ରକୃତିର ବଶବର୍ତ୍ତୀ ହୋଇ ଆମ୍ଭଙ୍କୁ ଅବଜ୍ଞା କରିଥାନ୍ତି। ସେମାନଙ୍କର ଆଶା ବ୍ୟର୍ଥ, କର୍ମ ନିଷ୍ଫଳ, ଜ୍ଞାନ ନିରର୍ଥକ ଏବଂ ଚିତ୍ତ ବିକ୍ଷିପ୍ତ ହୁଏ।
ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତଃ ଭଜନ୍ତ୍ୟନନ୍ୟମନସୋ ଜ୍ଞାତ୍ୱା ଭୂତାଦିମବ୍ୟୟମ୍। ସତତଂ କୀର୍ତ୍ତୟନ୍ତୋ ମାଂ ୟତନ୍ତଶ୍ଚ ଦୃଢବ୍ରତଃ ନମସ୍ୟନ୍ତ୍ୟଶ୍ଚ ମାଂ ଭକ୍ତ୍ୟା ନିତ୍ୟୟୁକ୍ତା ଉପାସତେ। ଜ୍ଞାନଯଜ୍ଞେନ ଚାପନ୍ୟେ ଯଜନ୍ତେ ମାମୁପାସତେ ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତୋ ମୁଖମ୍। ଅହଂ କ୍ରତୁରହଂ ଯଜ୍ଞଃ ସ୍ୱଧାହମହମୌଷଧମ୍ ମନ୍ତ୍ରୋହମହମେବାଜ୍ୟ ମହମଗ୍ନିରହଂ ହୁତମ୍।
ହେ ଅର୍ଜୁନ, ଯେଉଁମାନେ ସତ୍ୱଗୁଣକୁ ଆଶ୍ରୟ କରି ଆମ୍ଭଠାରେ ଏକାଗ୍ରଚିତ୍ତ ହୁଅନ୍ତି, ସେହି ମହାତ୍ମାମାନେ ଆମ୍ଭଙ୍କୁ ସର୍ବଭୂତରେ କାରଣ ଏବଂ ଅବିନାଶୀ ଜାଣି ଆରାଧନା କରନ୍ତି। ସେମାନେ ସର୍ବଦା ଆମ୍ଭ ନାମ କୀର୍ତ୍ତନ କରି ଅଟଳ ନିୟମ ସହିତ ଇନ୍ଦ୍ରିୟମାନଙ୍କୁ ସଂଯତ କରି ଭକ୍ତି ସହିତ ନମସ୍କାର କରି ସର୍ବଦା ସମାଧିଯୁକ୍ତ ହୋଇ ଆମ୍ଭର ଉପାସନା କରନ୍ତି। ଅନ୍ୟ କେହି କେହି ଜ୍ଞାନରୂପ ଯଜ୍ଞ ଦ୍ୱାରା ଆମ୍ଭର ଆରାଧନା କରନ୍ତି, କେହି କେହି ଅଭେଦ ଭାବରେ, କେହି କେହି ପୃଥକ ଭାବରେ, କେହି କେହି ସର୍ବମୟ ସର୍ବାତ୍ମା ଭାବରେ ଉପାସନା କରନ୍ତି। ଆମ୍ଭେ କ୍ରତୁ, ଆମ୍ଭେ ଯଜ୍ଞ, ଆମ୍ଭେ ସ୍ୱଧା, ଆମ୍ଭେ ଔଷଧ, ଆମ୍ଭେ ମନ୍ତ୍ର, ଆମ୍ଭେ ହୋମର ଘୃତ, ଆମ୍ଭେ ଅଗ୍ନି, ଆମ୍ଭେ ହିଁ ହୋମ ଅଟୁ।